ଭରତ ରଚନା ପଣ୍ଡିତ ପୁରୁଷୋତ୍ତମ ତର୍କରତ୍ନ। ରାମାୟଣ ପ୍ରାଚୀନ ଭାରତର ଏକ ଅନବଦ୍ୟ ସାହିତ୍ୟ ସୃଷ୍ଟି। ରଘୁକୁଳ ତିଳକ ରାମଚନ୍ଦ୍ରଙ୍କ ସମ୍ପର୍କରେ କବିଗୁରୁ ବାଲ୍ମୀକି କାବ୍ୟ ରଚନା କରି ବିଶ୍ୱ ସାହିତ୍ୟକୁ ରୁଦ୍ଧିମନ୍ତ କରିଯାଇଛନ୍ତି। ବିଶ୍ୱବାସୀ ବାଲ୍ମୀକିଙ୍କର ଏହି ରାମାୟଣ କାବ୍ୟର ପ୍ରଭାବରେ ଅନେକାଂଶରେ ପ୍ରଭାବିତ। ଏହି କାବ୍ୟଗ୍ରନ୍ଥରେ ପ୍ରତ୍ୟେକ ପ୍ରକାର ଚରିତ୍ରର ଚିତ୍ରଣ କରାଯାଇଛି। ରାମାୟଣର ରଚୟିତା ଲକ୍ଷ୍ମଣଙ୍କର ପରିଣୀତା ଉର୍ମିଳାଙ୍କୁ ରାମାୟଣ ଗ୍ରନ୍ଥରେ ସର୍ବୋଚ୍ଚ ସ୍ଥାନ ଦେଇ ଭରତଙ୍କ ପ୍ରତି ବାସ୍ତବିକ ଅବିଚାର କରିଯାଇଛନ୍ତି। ପୁଣି ବିଶ୍ୱକବି ରବୀନ୍ଦ୍ରନାଥ ଓ ହିନ୍ଦୀ ସାହିତ୍ୟର କବି ସମ୍ରାଟ ଶ୍ରୀଯୁକ୍ତ ମୈଥିଳୀ ଶରଣ ଗୁପ୍ତ ଉର୍ମିଳାଙ୍କୁ ସର୍ବୋଚ୍ଚ ସ୍ଥାନ ଦେଇ ଭରତଙ୍କ ଆଦର୍ଶ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିନାହାନ୍ତି। ରାଜସିଂହାସନ ଅଧିକାର ପାଇଁ ନିଷ୍କଣ୍ଟକ ସୁଯୋଗ ପାଇ ମଧ୍ୟ ଜ୍ୟେଷ୍ଠ ଭ୍ରାତା ପିତୃସମ ଆଦର୍ଶରେ ପରିଚାଳିତ ହୋଇ ଭାତୃଭକ୍ତ ଭରତ ଯେ ଅପୂର୍ବ ସ୍ୱାର୍ଥ ତ୍ୟାଗର ପରମ୍ପରା ପ୍ରତିଷ୍ଠା କରିଯାଇଛନ୍ତି, ବିଶ୍ୱ ସାହିତ୍ୟରେ ଅନୁରୂପ ଚରିତ୍ର ବିରଳ। ରାମାୟଣ କାବ୍ୟରେ ଏକମାତ୍ର ନିର୍ଦ୍ଦୋଷ ନିଷ୍କଳଙ୍କ ଭରତଙ୍କ ଭାଗ୍ୟରେ ଯେଉଁ ବିଡ଼ମ୍ବନା ଘଟିଥିଲା ସେ ସମ୍ପର୍କରେ ରାମାୟଣରେ ସବିଶେଷ ବର୍ଣ୍ଣନା ନଥିବାରୁ ସମାଲୋଚକମାନଙ୍କୁ ଦୁଃଖିତ ହେବାକୁ ପଡ଼େ। ରାମ ବନବାସ ଆୟୋଜନରେ ଅଯୋଧ୍ୟାର ରାଜଭବନରେ ଭରତଙ୍କୁ କେନ୍ଦ୍ର କରି ଯେଉଁ ତୁମୁଳ ବାଦାନୁବାଦ ଉପସ୍ଥିତ ହୋଇଥିଲା ତାହା ବାସ୍ତବିକ ଦୁଃଖଦ। ରାମଚନ୍ଦ୍ର ବନବାସୀ ହେବା ସମୟରେ ଭରତେ ସନ୍ନିବଧା ସ୍ମାଗୌନିକେ ପଶବେ, ଅର୍ଥାତ୍ ଆମେ ଘାତକ ସନ୍ନିକଟରେ ପଶୁପରି ଭରତଙ୍କ ନିକଟରେ ନିବଦ୍ଧ ହେଉଛୁ। ପ୍ରଜାମାନେ ଏହିପରି ଆର୍ତ୍ତନାଦ କଲେ। ଆହୁରି ମଧ୍ୟ ଏହି ସାଧୁ ବ୍ୟକ୍ତି ଆତ୍ମୀୟ ସ୍ୱଜନଙ୍କ ନିକଟରୁ ଅନ୍ୟାୟ ଲାଞ୍ଛନା ପ୍ରାପ୍ତି ହୋଇଥିଲେ। ରାମଚନ୍ଦ୍ର ଭରତଙ୍କୁ ଏତେ ଭଲ ପାଉଥିଲେ ଯେ ମମ ପ୍ରାଣେ ପ୍ରିୟତମ ବୋଲି ବାରମ୍ବାର ଭରତଙ୍କୁ ସମ୍ଭାଷଣ କରିଛନ୍ତି। ବିଦାୟ କାଳରେ କୌଶଲ୍ୟାଙ୍କୁ ରାମଚନ୍ଦ୍ର କହିଥିଲେ, ଧର୍ମପ୍ରାଣ ଭରତ ଉପରେ ବିଶ୍ୱାସ ରଖି ତୁମକୁ ଅଯୋଧ୍ୟାରେ ଛାଡ଼ିବାକୁ ମୋର ଚିନ୍ତାର କୌଣସି କାରଣ ନାହିଁ। ଅଥଚ ସେହି ରାମଚନ୍ଦ୍ର ଭରତଙ୍କ ପ୍ରତି ଯେ ସ୍ଥଳବିଶେଷରେ ସନ୍ଦେହବାଣ ନିକ୍ଷେପ କରିନାହାନ୍ତି ଏପରି ନୁହେଁ। ସେ ସୀତାଙ୍କ ନିକଟରେ କହିଛନ୍ତି, ଭରତଙ୍କ ନିକଟରେ ମୋର ପ୍ରଶଂସା କରିବ ନାହିଁ। ଲୋଭ ବ୍ୟାଧିଯୁକ୍ତ ପୁରୁଷମାନେ ପରର ପ୍ରଶଂସା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ। ପିତା ଦଶରଥ ରାମାଭିଷେକର ଉଦ୍ଯୋଗ ପର୍ବ ସମୟରେ ଭରତଙ୍କୁ ସନ୍ଦେହ ଚକ୍ଷୁରେ ଦେଖି ରାମଚନ୍ଦ୍ରଙ୍କୁ କହିଥିଲେ, ଭରତ ମାତୃଳାଳୟରେ ଥାଉ ଥାଉ ତୋର ଅଭିଷେକ ସମ୍ପନ୍ନ ହେଉ ବୋଲି ମୋର ଇଚ୍ଛା। କାରଣ ଯଦିଓ ଭରତ ଧାର୍ମିକ ଓ ତୋର ଅନୁଗତ, ତଥାପି ମନୁଷ୍ୟର ମନ ବିଚଳିତ ହେବାକୁ କେତେ କ୍ଷଣ। ଇଖ୍ୱାକୁ ବଂଶର ଚିରାଗତ ପ୍ରଥାନୁସାରେ ରାଜସିଂହାସନ ଜ୍ୟେଷ୍ଠ ଭ୍ରାତାର ପ୍ରାପ୍ୟ। ଏପରି ଅବସ୍ଥାରେ ଧାର୍ମିକାଗ୍ରଗଣ୍ୟ ଭରତଙ୍କ ପ୍ରତି ଏହି ସନ୍ଦେହର ମାର୍ଜନା ନାହିଁ। ଏବେ ରାମ ଭରତଙ୍କର ଚରିତ୍ର ମହାତ୍ମା ଏତେ ବୁଝି ମଧ୍ୟ ବନବାସାନ୍ତେ ଭରଦ୍ୱାଜ ଆଶ୍ରମଠାରୁ ହନୁମାନଙ୍କୁ ଭରତଙ୍କ ନିକଟକୁ ପଠାଇ କହିଥିଲେ, ମୋର ପ୍ରତ୍ୟାଗମନ ସମ୍ବାଦ ଶୁଣି ଭରତର ମୁଖମଣ୍ଡଳରେ କୌଣସି ପ୍ରକାର ବିରକ୍ତିର ସଙ୍କେତ ପରିଲକ୍ଷିତ ହେଉଛି କି ନାହିଁ ଲକ୍ଷ୍ୟ କରିବ। ରାମଚନ୍ଦ୍ରଙ୍କ ପରି ନରରୂପୀ ନାରାୟଣଙ୍କର ଏହି ପ୍ରକାର ସନ୍ଦେହୋକ୍ତି ଏକାନ୍ତ ଅଶୋଭନୀୟ, ଅମାର୍ଜନୀୟ। ଜଗତରେ ନିରପରାଧ ଅନେକ ଥର ଦଣ୍ଡଭୋଗ କରିବାର ଦୃଷ୍ଟାନ୍ତ ରହିଛି। ଭରତଙ୍କ ପରି ଆଦର୍ଶ ଧାର୍ମିକ ପୁରୁଷଙ୍କ ପ୍ରତି ଏପରି ଦଣ୍ଡାଦେଶର ଦୃଷ୍ଟାନ୍ତ ବିରଳ। ଭରତଙ୍କ ପ୍ରତି କୌଶଲ୍ୟାଙ୍କର କଟୁବାକ୍ୟଗୁଡ଼ିକ ବ୍ରଣରେ ସୂଚୀବିଦ୍ଧ ହେଲା ପରି ବେଦନା ଭରତଙ୍କୁ ପ୍ରଦାନ କରିଥିଲା। ଦେବଚକ୍ରରେ ପଡ଼ି ଦେବତୁଲ୍ୟ ଚରିତ୍ର ବିଶ୍ୱର ସକଳ ସନ୍ଦେହ ଭାଜନ ହୋଇ ଲାଞ୍ଛିତ ହୋଇଥିଲେ। ସେ ରାମଚନ୍ଦ୍ରଙ୍କୁ ଫେରାଇ ଆଣିବା ପାଇଁ ବିପୁଳ ବାହିନୀ ସହିତ ଯେତେବେଳେ ଅଗ୍ରସର ହେଲେ ନିଷାଦ ଅଧିପତି ଗୁହକ ସେତେବେଳେ ଭରତ ରାମଚନ୍ଦ୍ରଙ୍କ ଅନିଷ୍ଟ ପାଇଁ ଧାବିତ ମନେ କରି ଲଗୁଡ଼ ହସ୍ତରେ ଦଣ୍ଡାୟମାନ ହୋଇଥିଲା। ଏପରିକି ଭରଦ୍ୱାଜ ଋଷି ପର୍ଯ୍ୟନ୍ତ ତାଙ୍କୁ ଭୟ ଚକ୍ଷୁରେ ଦେଖି ଜିଜ୍ଞାସା କରିଥିଲେ, ଆପଣ ସେହି ନିଷ୍ପାପ ରାଜପୁତ୍ରଙ୍କ ପ୍ରତି କୌଣସି ପାପ ଅଭିପ୍ରାୟ ବହନ କରି ଯାତ୍ରା କରୁନାହାନ୍ତି ତ? ପ୍ରତ୍ୟେକଙ୍କ ନିକଟରେ କୈଫିୟତ ଦେଇ ଭରତଙ୍କ ପ୍ରାଣ କଣ୍ଠାକୃତ। ସର୍ବପ୍ରଥମେ କିନ୍ତୁ ଭରତଙ୍କ ଆଦର୍ଶ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି କବିଗୁରୁ ରବୀନ୍ଦ୍ରନାଥ। ସେ ମାତୃଳ ଗୃହରେ ଦୁଃସ୍ୱପ୍ନ ଦେଖି ପ୍ରାତଃକାଳରେ ଶଯ୍ୟା ତ୍ୟାଗ କରୁଛନ୍ତି। ରାଜନର୍ତ୍ତକୀଗଣ ତାଙ୍କ ପ୍ରମୋଦ ବିଧାନ ପାଇଁ ନୃତ୍ୟ କରିଛନ୍ତି। ବନ୍ଧୁମାନେ କୁଶଳ ପ୍ରଶ୍ନ କରୁଛନ୍ତି, ଭରତଙ୍କ ଚିତ୍ତ କିନ୍ତୁ ଭାରାକ୍ରାନ୍ତ, ମୁଖମଣ୍ଡଳ ଶ୍ରୀହୀନ। ଅଯୋଧ୍ୟାର ବିଷମ ବିପଦର ପୂର୍ବାଭାସ ଯେପରି ତାଙ୍କର ମନ ଅଧିକାର କରିଛି, ସେ କୌଣସି ପ୍ରକାରେ ସ୍ୱସ୍ଥ ଅନୁଭବ କରିପାରୁନାହାନ୍ତି। ଏପରି ସମୟରେ ଅଯୋଧ୍ୟାରୁ ଦୂତ ଆସିଛି। ବ୍ୟଗ୍ରକଣ୍ଠରେ ଭରତ ଦୂତଙ୍କୁ ଅଯୋଧ୍ୟାର ପ୍ରତ୍ୟେକଙ୍କର କୁଶଳ ସମାଚାର ଜିଜ୍ଞାସା କରିଛନ୍ତି। ଦୂତଗଣ ଦ୍ୱ୍ୟର୍ଥ ବ୍ୟଞ୍ଜକ ଉତ୍ତର ଦେଲେ, କୁଶଳାସ୍ତେ ମହାବାହୋ ଜେସା, କୁଶଳ ମିଚ୍ଛସି। କିନ୍ତୁ ଗତ ରାତ୍ରିର ଦୁଃସ୍ୱପ୍ନ ଓ ଦୂତମାନଙ୍କର ବ୍ୟଗ୍ରତା ତାଙ୍କ ନିକଟରେ ଏକ ସମସ୍ୟା ପରି ବୋଧ ହେଲା। ଏହି ଦୁଇ ଘଟଣାକୁ ସେ ଦୁଶ୍ଚିନ୍ତାର ସୂତ୍ରରେ ଗୁନ୍ଥି ବିମର୍ଶ ହେଲେ। ବହୁ ଦେଶ ନଦ ନଦୀ ଓ କାନ୍ତାର ଅତିକ୍ରମ କରି ଭରତ ଦୂରରୁ ଅଯୋଧ୍ୟାର ଶ୍ୟାମଳ ତରୁରାଜି ଅବଲୋକନ କଲେ। ଆତଙ୍କିତ କଣ୍ଠରେ ସେ ସାରଥୀଙ୍କୁ ପ୍ରଶ୍ନ କଲେ, ଏ ତ ଅଯୋଧ୍ୟା ପରି ମନେ ହେଉନାହିଁ, ନଗରୀର ଚିରଶ୍ରୁତ ତୁମୂଳ ଶବ୍ଦ ଝଙ୍କାର କାହିଁ? ବେଦ ପାଠ ନିରତ ବ୍ରାହ୍ମଣମାନଙ୍କର କଣ୍ଠଧ୍ୱନି, କାର୍ଯ୍ୟସ୍ରୋତରେ ପ୍ରବାହିତ ନରନାରୀର ବିପୁଳ ଶବ୍ଦ ସମ୍ଭାର ଏକାନ୍ତ ଭାବେ ନିସ୍ତବ୍ଧ। ଯେଉଁ ପ୍ରମୋଦ ଉଦ୍ୟାନ ସମୂହରେ ନରନାରୀମାନେ ଏକତ୍ର ବିଚରଣ କରନ୍ତି, ସେ କ'ଣ ଆଜି ପରିତ୍ୟକ୍ତ? ରାଜପଥ ଚନ୍ଦନ ଓ ଜଳସିଞ୍ଚନରେ ପବିତ୍ର ହୋଇନାହିଁ, ରଥ ଅଶ୍ୱ ହସ୍ତୀ ରାଜପଥରେ କିଛି ନାହିଁ। ଅସଂଯତ କବାଟ ଓ ଶ୍ରୀହୀନ ରାଜପୁରୀ ବ୍ୟଙ୍ଗ କରୁଛି, ଏ ତ ଅଯୋଧ୍ୟା ନୁହେଁ, ବୋଧହୁଏ ଅଯୋଧ୍ୟାର ଅରଣ୍ୟାନୀ। ପ୍ରକୃତରେ ଅଯୋଧ୍ୟାର ଶ୍ରୀ ଅନ୍ତର୍ହିତା, ପୂର୍ଣ୍ଣମୀର ଜ୍ୟୋତ୍ସ୍ନାଲୋକ ମଳିନ ପଡ଼ିଯାଇଛି। ତ୍ରିଲୋକ ବିଶ୍ରୁତ କୀର୍ତ୍ତି ମହାରାଜ ଦଶରଥ ପୁତ୍ର ଶୋକରେ ପ୍ରାଣତ୍ୟାଗ କରିଛନ୍ତି। ଅଭିଷେକ ମଞ୍ଚକୁ ପାଦ ଉତ୍ତୋଳନ ଉଦ୍ୟତ ରାଜକୁମାର ବିଧି ଅଭିଶାପରେ ଅଭିଶପ୍ତ ହୋଇ ସନ୍ନ୍ୟାସୀ ବେଶରେ ବନବାସ କରିଛନ୍ତି। ବିଜୟ କଙ୍କଣ କେଉର ସଖୀମାନଙ୍କୁ ବିତରଣ କରିଦେଇ ଅଯୋଧ୍ୟାର ରାଜବଧୂ ସନ୍ନ୍ୟାସିନୀ ବେଶରେ ସ୍ୱାମୀ ସଙ୍ଗିନୀ ହୋଇଛନ୍ତି। କନିଷ୍ଠ ଲକ୍ଷ୍ମଣ ମଧ୍ୟ ଭ୍ରାତା ଓ ଭାତୃଜାୟଙ୍କର ପଦାଙ୍କ ଅନୁସରଣ କରିଛନ୍ତି। ଅଯୋଧ୍ୟା ନଗରୀର ଗୃହେ ଗୃହେ ଏହି ତିନି ଦେବତାଙ୍କ ଉଦ୍ଦେଶ୍ୟରେ କରୁଣ କ୍ରନ୍ଦନର ଉତ୍ସ ପ୍ରବାହିତ ହେଉଛି। ବିପଣୀ ବନ୍ଦ, ରାଜପଥ ପରିତ୍ୟକ୍ତ। ସୁମନ୍ତ୍ର ସତ୍ୟପ୍ରକାଶ କରି କହିଥିଲେ ଯେ ଅଯୋଧ୍ୟା ନଗରୀ ପୁତ୍ରହୀନ କୌଶଲ୍ୟାଙ୍କର ଦଶା ପ୍ରାପ୍ତ ହୋଇଛି। ସଦ୍ୟ ବିଧବା କୈକେୟୀ ଆନନ୍ଦରେ ଉତ୍ଫୁଲ୍ଲା, ପତିଘାତିନୀ ପୁତ୍ରର ଭାବି ଅଭିଷେକ ବ୍ୟାପାରରେ ଆନନ୍ଦର ଚିତ୍ର ମନେ ମନେ ଆଙ୍କି ସୁଖୀ ହେଉଥିଲେ। ଭରତଙ୍କ ପ୍ରତ୍ୟାବର୍ତ୍ତନରେ ସେ ଅତ୍ୟନ୍ତ ହୃଷ୍ଟା ହୋଇଥିଲେ। ଭରତ ପିତାଙ୍କ ସମ୍ପର୍କରେ ଜିଜ୍ଞାସା କରିବାରୁ ସେ କହିଲେ, ଯା ଗତି ସର୍ବଭୂତାନାଂ ତାଂ ଗତି ତେ ପିତାଗତଃ। ସର୍ବଜୀବନର ଯେଉଁ ଗତି, ତୋ ପିତାଙ୍କର ସେହି ଗତି ହୋଇଛି। ଏ ସମ୍ବାଦରେ ପରଶୁଚ୍ଛନ୍ନ ବନ୍ୟ ବୃକ୍ଷ ପରି ଭରତ ବୋଲୁଣ୍ଠିତ ହେଲେ। ସ୍ୱ କ ସହ ପାଣି ସୁଖମ ସ୍ୱର୍ଗସ୍ଥା ତସ୍ୟାକ୍ଲିଷ୍ଟ କର୍ମ ସହ ଅକ୍ଲିଷ୍ଟ କର୍ମ ପିତୃହସ୍ତର ସୁଖସ୍ପର୍ଶ କେଉଁଠୁ ପାଇବି ବୋଲି କହି ଭରତ କ୍ରନ୍ଦନ କଲେ। ରାଜହୀନ ରାଜପ୍ରାସାଦ ତାଙ୍କୁ ଚନ୍ଦ୍ରହୀନ ଆକାଶ ପରି ପ୍ରତୀୟମାନ ହେଲା। ସେ କୈକେୟୀଙ୍କୁ କହିଲେ, ରାମ କାହାନ୍ତି? ପିତାଙ୍କ ଅବର୍ତ୍ତମାନରେ ସେ ବର୍ତ୍ତମାନ ମୋର ପିତା, ବନ୍ଧୁ, ମୁଁ ତାଙ୍କର ଦାସ। ସେହି ରାମଚନ୍ଦ୍ରଙ୍କୁ ଦେଖିବା ପାଇଁ ମୋର ପ୍ରାଣ ଆକୁଳ। ରାମ ଲକ୍ଷ୍ମଣ ସୀତା ନିର୍ବାସିତ ହୋଇଛନ୍ତି ଶୁଣି ଭରତ କ୍ଷଣକାଳ ସ୍ତମ୍ଭୀଭୂତ ହୋଇଗଲେ। ପରିଶେଷରେ ଭରତଙ୍କର ଉନ୍ନତି ଓ ରାଜ୍ୟଶ୍ରୀ କାମନାରେ ସେ ଯେ ସକଳ କାଣ୍ଡ କରିଛନ୍ତି ତାହା ବର୍ଣ୍ଣନା କରି ପୁତ୍ରର ପ୍ରୀତି ଉତ୍ପାଦନ ପ୍ରତୀକ୍ଷାରେ କୈକେୟୀ ତାଙ୍କର ମୁଖମଣ୍ଡଳକୁ ନିରୀକ୍ଷଣ କଲେ। ନିବିଡ଼ ମେଘମଣ୍ଡଳ ଆକାଶକୁ ଯେପରି ଆଚ୍ଛନ୍ନ କରେ, ଧର୍ମପ୍ରାଣ ବିଶ୍ୱସ୍ତ ଭ୍ରାତା ଏହି ଦୁଃସହ ସମ୍ବାଦର ମର୍ମ କ୍ଷଣକାଳ ଗ୍ରହଣ କରିବାକୁ ସମର୍ଥ ହେଲେ ନାହିଁ। ସେ ମାତାଙ୍କୁ ଯେପରି ଭର୍ତ୍ସନା କଲେ ତାହା ମାତୃହୃଦୟରେ ଚରମ ଦୁର୍ଗତିର ଝଡ଼ ସୃଷ୍ଟି କରିଥିଲା। ତୁମେ ଧାର୍ମିକ ପ୍ରବର ଅଶ୍ୱପତିଙ୍କର କନ୍ୟା ନୁହଁ, ସେ ବଂଶରେ ଜାତ ଏକ ରାକ୍ଷସୀ। ତୁମେ ମୋର ଧର୍ମ ବତ୍ସଳ ପିତାଙ୍କର ବିନାଶର ହେତୁ। ଦେବସମ ଭ୍ରାତାଦ୍ୱୟଙ୍କୁ ମୋର ପଥର ଭିକାରୀ କରିଛ, ତୁମର ନରକ ବାସ ହେଉ। କାତର କଣ୍ଠରେ ଭରତ ଏହିପରି କହୁଥିଲା ବେଳେ ଅପର ପ୍ରକୋଷ୍ଠରୁ ତାଙ୍କର କଣ୍ଠସ୍ୱର ଶୁଣି କୌଶଲ୍ୟା ସୁମିତ୍ରାଙ୍କୁ କହିଲେ, ଭରତର କଣ୍ଠସ୍ୱର ଶୁଭୁଛି, ସେ ଆସିଲାଣି, ତାକୁ ମୋ ନିକଟକୁ ଡାକି ଆଣ। କୃଷାଙ୍ଗୀ ସୁମିତ୍ରା ଭରତଙ୍କୁ ଡାକି ଆଣନ୍ତେ କୌଶଲ୍ୟା କହିଲେ, ତମ ମାତା ତମ ସହିତ ନିଷ୍କଣ୍ଟକ ରାଜ୍ୟ ଭୋଗ କରନ୍ତୁ, ତମେ ମୋତେ ରାମଙ୍କ ନିକଟକୁ ପଠାଇ ଦିଅ। ଏହି କଟୁକ୍ତିରେ ମର୍ମବିତ୍ତ ଭରତ କୌଶଲ୍ୟାଙ୍କ ନିକଟରେ ଅନେକ ଶପଥ କଲେ। ସେ ଏହି ବ୍ୟାପାରରେ କୌଣସି ପ୍ରକାରରେ ସମ୍ପୃକ୍ତ ନୁହନ୍ତି। ଏହି ଅଶୋଭନୀୟ କାଣ୍ଡ ତାଙ୍କର ଅଜ୍ଞାନତାରେ ଘଟିଛି। ଏହି କଥା କୌଶଲ୍ୟାଙ୍କର ହୃଦବୋଧ କରିବାର ଚେଷ୍ଟା କରି ନିଦାରୁଣ ଶୋକ ଓ ଲଜ୍ଜାରେ ଅଭିଭୂତ ଭରତ ନିଜର ଅଜସ୍ର ଅଭିସମ୍ପାତ ନିଜ ଉପରେ ବୃଷ୍ଟି କରିବାକୁ ଲାଗିଲେ। କହୁ କହୁ ଶୋକରେ ମୁହ୍ୟମାନ ହୋଇ ଭରତ ଅଜ୍ଞାନ ହୋଇପଡ଼ିଲେ। କରୁଣାମୟୀ ଅମ୍ବା କୌଶଲ୍ୟା ଧର୍ମଭୀରୁ କୁମାର ମନର ଅବସ୍ଥା ବୁଝିପାରିଲେ। ତାଙ୍କୁ କୋଳରେ ବସାଇ କ୍ରନ୍ଦନ କଲେ। ଭରତଙ୍କର ଶୋକ ଓ ଔଦାସୀନ୍ୟ କ୍ରମେ ବଢ଼ିବାକୁ ଲାଗିଲା। ଶ୍ମଶାନ ଘାଟରେ ମୃତ ପିତାଙ୍କର ଶବ ଆଲିଙ୍ଗନ କରି ସେ କାନ୍ଦି କାନ୍ଦି କହିଲେ, ପିତଃ ଆପଣ ପ୍ରିୟ ପୁତ୍ର ଦ୍ୱୟଙ୍କୁ ଅରଣ୍ୟାନୀ ପ୍ରେରଣ କରି ନିଜେ କେଉଁଆଡ଼େ ଚାଲିଗଲେ? ଅଶ୍ରୁପୂର୍ଣ୍ଣ କାତର ଦୃଷ୍ଟି ରାଜକୁମାରଙ୍କୁ ତାଡ଼ନା କରି ବ୍ରହ୍ମର୍ଷି ବଶିଷ୍ଠ ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଲେ। ପୁନଶ୍ଚ ଶୋକ ବିହ୍ୱଳ ହୋଇ ଭରତ ଚେତାଶୂନ୍ୟ ହୋଇପଡ଼ିଲେ। ପ୍ରତ୍ୟୁଷରେ ବନ୍ଦୀଗଣ ଭରତଙ୍କର ଜୟଗାନ ଆରମ୍ଭ କଲେ। ପାଗଳଙ୍କ ପରି ତାଙ୍କ ନିକଟକୁ ଯାଇ ସେ ନିଷେଧ ଆଦେଶ ଦେଇ କହିଲେ, ଇକ୍ଷ୍ୱାକୁ ବଂଶର ପ୍ରଥା ଅନୁଯାୟୀ ସିଂହାସନ ଜ୍ୟେଷ୍ଠ ରାଜକୁମାରଙ୍କର ପ୍ରାପ୍ୟ। ତୁମେ କାହାର ବନ୍ଦନା ଗୀତ ଗାଉଛ? ରାଜମୃତ୍ୟୁର ଚତୁର୍ଦ୍ଦଶ ଦିବସରେ ପ୍ରମୁଖ ସଚିବବୃନ୍ଦ ଭରତଙ୍କୁ ରାଜ୍ୟଭାର ଗ୍ରହଣ କରିବା ନିମିତ୍ତ ଅନୁରୋଧ କଲେ। ଭରତ କହିଲେ, ରାମଚନ୍ଦ୍ର ରାଜା ହେଲେ ଅଯୋଧ୍ୟାର ସମସ୍ତ ପ୍ରଜାମଣ୍ଡଳୀଙ୍କ ସହିତ ମୁଁ ତାଙ୍କର ଚରଣ ବନ୍ଦନା କରି ଫେରାଇ ଆଣିବି, ନଚେତ୍ ଚତୁର୍ଦ୍ଦଶ ବର୍ଷ ପାଇଁ ମୁଁ ମଧ୍ୟ ବନବାସୀ ହେବି। ଶତ୍ରୁଘ୍ନ ମନ୍ଥରାକୁ ମାରିବାକୁ ଗଲେ ଏବଂ କୈକେୟୀଙ୍କୁ ବର୍ଜନ କରି ଅନୁସରଣ କରିବାକୁ ଉଦ୍ୟତ ହେଲେ। କ୍ଷମାର ଅବତାର ଭରତ ତାଙ୍କୁ ନିଷେଧ କରି କହିଲେ, ଦୋଷୀମାନଙ୍କୁ କ୍ଷମା ଦିଅ, ଅନୁତାପରେ ସେମାନେ ନିଜର ତ୍ରୁଟି ସଂଶୋଧନ କରନ୍ତୁ। ଅଯୋଧ୍ୟାବାସୀ ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାକୁ ଛୁଟି ଚାଲିଲେ। ଶୃଙ୍ଗେବର ପୁରୀରେ ଗୁହକ ସହିତ ଭରତଙ୍କର ସାକ୍ଷାତ ହେଲା। ତାଙ୍କ ପ୍ରତି ପ୍ରଥମେ ଗୁହକ ସନ୍ଦେହ ପ୍ରକାଶ କରିଥିଲେ, କିନ୍ତୁ ଭରତଙ୍କ ମୁଖଶ୍ରୀରୁ ମନଗହଣର ଭାଷା ଓ ସ୍ୱଚ୍ଛତା ଦେଖି ସେ ନିଜର ଭ୍ରମ ସଂଶୋଧନ କଲେ। ଇଙ୍ଗୁଦି ମୂଳେ ତୃଣଶଯ୍ୟାରେ ରାମ ସାମାନ୍ୟ ଜଳପାନାନ୍ତେ ରାତ୍ରି ଯାପନ କରୁଥିଲେ। ସେହି ତୃଣଶଯ୍ୟା ରାମଙ୍କର ବିଶାଳ ବାହୁ ପୀଡ଼ନରେ ନିଷ୍ପେଷିତ ହେଉଥିଲା। ସୀତାଙ୍କ ଉତ୍ତରୀୟ ପ୍ରକ୍ଷିପ୍ତ ସ୍ୱର୍ଣ୍ଣବିନ୍ଦୁ ତୃଣ ଉପରେ ଦୃଷ୍ଟ। ଏହି ଦୃଶ୍ୟ ଦେଖି ଭରତ ମୌନ ହୋଇ ଦଣ୍ଡାୟମାନ ରହିଲେ। ଗୁହକ କଥା କହୁଛନ୍ତି, ଭରତ ଶୁଣିପାରୁ ନାହାନ୍ତି। ଭରତଙ୍କୁ ସଂଜ୍ଞାଶୂନ୍ୟ ଦେଖି ଶତ୍ରୁଘ୍ନ ତାଙ୍କୁ ଆଲିଙ୍ଗନ କରି କ୍ରନ୍ଦନ କଲେ। ରାଣୀଗଣ ଓ ସଚିବବୃନ୍ଦ ଶୋକ ଉଚ୍ଛ୍ୱସିତ ହୋଇ ଉଠିଲେ। ବହୁ ଯତ୍ନ ପରେ ଭରତ ଜ୍ଞାନ ଲାଭ କରି ଶାଶ୍ରୁଲୋଚନରେ କହିଲେ, ଇଏ କ'ଣ ତାଙ୍କର ଶଯ୍ୟା? ଯେ ଚିରଦିନ ଗଗନଚୁମ୍ବୀ ରାଜପ୍ରାସାଦରେ ବାସ କରିବାର ଅଭ୍ୟସ୍ତ, ଯାହାର ଗୃହ ପୁଷ୍ପମାଲ୍ୟ ଚିତ୍ରଚନ୍ଦନରେ ଚିରାନୁରଞ୍ଜିତ, ଯାହାର ଗୃହ ଶିଖର ନୃତ୍ୟଶୀଳ ଶୁକ ମୟୂର ବିହାର ଭୂମି ଓ ଗୀତବାଦ୍ରିତ ଶବ୍ଦରେ ଚିରମୁଖରିତ, ଓ ଯାହାର କାଞ୍ଚନ ଭିତ୍ତି ସମୂହ କାରୁକାର୍ଯ୍ୟର ଆଦର୍ଶ, ସେହି ଗୃହପତି ଧୂଳି ଲୁଣ୍ଠିତ ହୋଇ ଇଙ୍ଗୁଦି ମୂଳରେ ପଡ଼ିଛନ୍ତି। ଏକଥା ସ୍ୱପ୍ନ ପରି ବୋଧ ହେଉଛି। ଏହା ଅବିଶ୍ୱାସ କରି ମୁଁ କେଉଁ ମୁହଁରେ ରାଜପରିଚ୍ଛେଦ ପରିଧାନ କରିବି? ଭୋଗବିଳାସ ପଦାର୍ଥରେ ମୋର ଆଉ କାର୍ଯ୍ୟ ନାହିଁ। ଅଦ୍ୟାବଧି ମୁଁ ଜଟାବକଳ ପରିଧାନ କରି ତୃଣରେ ଶୟନ କରି ଓ ଫଳମୂଳ ଆହାରରେ ଜୀବନଯାପନ କରିବି। ଏଥର ଜଟାବକଳ ପରିହିତ ଶୋକ ବିମୂଢ଼ ରାଜକୁମାର ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ରାମଚନ୍ଦ୍ରଙ୍କର ଅନୁସନ୍ଧାନ କଲେ। ଏହି ସର୍ବଜ୍ଞ ଋଷି ମଧ୍ୟ ପ୍ରଥମତଃ ସନ୍ଦେହ କରି ଭରତଙ୍କୁ ମନପୀଡ଼ା ପ୍ରଦାନ କରିଥିଲେ। ଏକ ରାତ୍ରି ଭରଦ୍ୱାଜଙ୍କ ଆଶ୍ରମରେ ଆତିଥ୍ୟ ଗ୍ରହଣ କରି ମୁନିଙ୍କ ନିର୍ଦ୍ଦେଶାନୁଯାୟୀ ରାଜକୁମାର ଚିତ୍ରକୂଟ ଅଭିମୁଖେ ଯାତ୍ରା କଲେ। ଭରଦ୍ୱାଜ ଭରତଙ୍କ ଶିବିରରେ ପ୍ରବେଶ କରି ରାଣୀମାନଙ୍କ ସହିତ ପରିଚିତ ହେବାକୁ ଇଚ୍ଛା ପ୍ରକାଶ କଲେ। ଭରତ ମାତାମାନଙ୍କର ଏହିପରି ପରିଚୟ ଦେଲେ, ଶୋକ ଅନଶନରେ କ୍ଷୀଣ ଦେହ ଦେବୀକଳ୍ପ ସୌମ୍ୟ ମୂର୍ତ୍ତି ଏହି ମୋର ଅଗ୍ରଜ ରାମଚନ୍ଦ୍ରଙ୍କର ମାତା। ତାଙ୍କ ବାମ ବାହୁ ଆଶ୍ରୟ କରି ବିମନା ଅବସ୍ଥାରେ ଯେ ଦଣ୍ଡାୟମାନ, ବନାନ୍ତରରେ ଶୁଷ୍କ ପୁଷ୍ପକର୍ଣ୍ଣିକାର ତରୁନ୍ୟାୟ କ୍ଷୀଣାଙ୍ଗ ଏହି ଲକ୍ଷ୍ମଣ ଶତ୍ରୁଘ୍ନଙ୍କର ଜନନୀ ସୁମିତ୍ରା, ଆଉ ତାଙ୍କ ପାର୍ଶ୍ୱରେ ଯେ ଉପସ୍ଥିତ ସେ ଅଯୋଧ୍ୟାର ରାଜଲକ୍ଷ୍ମୀଙ୍କୁ ବିଦାୟ କରି ଆସିଛନ୍ତି ସେ ପତିଘାତିନୀ ଓ ସମସ୍ତ ଅନର୍ଥର ମୂଳ, ସେଇ ବୃଥା ପ୍ରତିଜ୍ଞା ମାନିନୀ ଓ ରାଜ୍ୟ କାମୁକା ଏଇ ଦୁର୍ଭାଗ୍ୟର ମାତା। ଏହିପରି ମାତାମାନଙ୍କର ବର୍ଣ୍ଣନା କରି ଭରତଙ୍କର ଚକ୍ଷୁଦ୍ୱୟ ଅଶ୍ରୁପୂର୍ଣ୍ଣ ହୋଇଗଲା ଏବଂ କ୍ରୁଦ୍ଧ ସର୍ପ ପରି ସେଥିରେ ଲୋତକପୂର୍ଣ୍ଣ ଚକ୍ଷୁରେ ମାତା କୈକେୟୀଙ୍କ ପ୍ରତି ଦୃଷ୍ଟିପାତ କଲେ। ଚିତ୍ରକୂଟରେ ପହଞ୍ଚି ଭରତ ଜନନୀବୃନ୍ଦ ଓ ସଚିବ ସମୂହ ପରିବୃତ ହୋଇ ରଥ ତ୍ୟାଗ କରି ପଦବ୍ରଜରେ ଅଗ୍ରସର ହେଲେ। ଅନଶନ ଓ ଶୋକର ଜୀବନ୍ତ ମୂର୍ତ୍ତି ଦେବୋପମ ଭରତ ରାମଙ୍କୁ ତୃଣ ଆସନରେ ଉପବିଷ୍ଟ ଦେଖି ବାଳକ ପରି ଉଚ୍ଚକଣ୍ଠରେ କ୍ରନ୍ଦନ କଲେ। ହେମଛତ୍ର ଯାହାର ମସ୍ତକ ପରି ଶୋଭା ପାଉଥାନ୍ତା, ତାଙ୍କ ରାଜଶ୍ରୀ ଉଜ୍ଜ୍ୱଳ ଶିରୋଦେଶରେ ଆଜି ଜଟାଭାର କାହିଁକି? ଅଗ୍ରଜଙ୍କର ଯେଉଁ ଦେହ ଚନ୍ଦନ ଓ ଅଗରୁ ଦ୍ୱାରା ମାର୍ଜିତ ହୁଏ, ଆଜି ସେହି ଅଙ୍ଗରାଜୀ ବିରହିତ କାନ୍ତି ଧୂଳିଧୂସର। ଯେ ସମସ୍ତ ବିଶ୍ୱର ପ୍ରକୃତିପୁଞ୍ଜର ଆରାଧନା ବସ୍ତୁ, ସେ ବନେ ବନେ ଭିକ୍ଷୁକର ପରିଚ୍ଛେଦରେ ଗମନାଗମନ କରୁଛନ୍ତି। ମୋ ନିମିତ୍ତ ଆପଣ ଏହି ସକଳ କଷ୍ଟ ବହନ କରିଛନ୍ତି, ମୋର ଏହି ଲୋକ ଗହୀର୍ତ ନୃଶଂସ ଜୀବନ ଧିକ୍ କହି ଭରତ ରାମଚନ୍ଦ୍ରଙ୍କର ଚରଣ ପଙ୍କଜରେ ନିପତିତ ହେଲେ। ଏହି ଦୁଇ ତ୍ୟାଗୀ ମହାପୁରୁଷଙ୍କର ମିଳନ ଦୃଶ୍ୟ ବଡ଼ କରୁଣ। ଭରତଙ୍କର ମୁଖ ଦୁଃଖାଚ୍ଛନ୍ନ। ଭରତ ପୁନରାୟ ଜ୍ୟେଷ୍ଠ ଭ୍ରାତାଙ୍କର କର ଧରିବା ପାଇଁ ଭୂତଳ ସ୍ପର୍ଶୀ ହୋଇ କହିଲେ, ମୋ ଜନ୍ମଦାୟିନୀର ନରକ ପତନ ଅବଶ୍ୟମ୍ ଭାବି ଆପଣ ତାକୁ କ୍ଷମା କରନ୍ତୁ। ମୁଁ ଆପଣଙ୍କର ଭାଇ, ଶିଷ୍ୟ, ଦାସାନୁଦାସ, ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ ଏବଂ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରନ୍ତୁ, ନଚେତ୍ ମୁଁ ଚତୁର୍ଦ୍ଦଶ ବର୍ଷ ବନବାସୀ ହେବି। ଏ ପ୍ରତିଶ୍ରୁତି ପାଳନ ମୋର କର୍ତ୍ତବ୍ୟ। କୌଣସି ପ୍ରକାର ରାମଚନ୍ଦ୍ରଙ୍କୁ ଫେରାଇ ଆଣି ନପାରି ଭରତ ଅନଶନ ବ୍ରତ ପାଳନ କରି କୁଟୀରର ଦ୍ୱାର ଦେଶରେ ଭୁଲୁଣ୍ଠିତ ହେଲେ। ରାମଚନ୍ଦ୍ର ଏହି ଅବସ୍ଥାରେ ଅନୁଜଙ୍କୁ ସାଦରେ ଉଠାଇ ସ୍ୱପାଦୁକା ପ୍ରଦାନ କଲେ। ଜଟାଜୁଟ ଶୋଭାନ୍ୱିତ କରି ଭାତୃପଦରଜରେ ବିଭୂଷିତ ପାଦୁକା ତାଙ୍କର ରାଜମୁକୁଟ ସ୍ଥାନୀୟ ହେଲା। ସହସ୍ର ଭୂଷଣ ଯେଉଁ ଶୋଭା ପ୍ରଦାନରେ ଅସମର୍ଥ, ଏହି ପାଦୁକା ଭରତଙ୍କୁ ସେହି ଅପୂର୍ବ ରାଜଶ୍ରୀ ପ୍ରଦାନ କଲା। ବିଦାୟ କାଳରେ ଭରତ କହିଲେ, ରାଜ୍ୟଭାର ଏହି ପାଦୁକା ନିକଟରେ ନିବେଦନ କରି ଚତୁର୍ଦ୍ଦଶ ବର୍ଷ ଆପଣଙ୍କର ପ୍ରତୀକ୍ଷାରେ ରହିବି। ସେହି ସମୟାନ୍ତେ ଆପଣ ନ ଫେରିଲେ ମୁଁ ଅଗ୍ନିରେ ଜୀବନ ବିସର୍ଜନ କରିବି। ଅଯୋଧ୍ୟା ସନ୍ନିକଟ ହୋଇ ଭରତ କହିଲେ, ଅଯୋଧ୍ୟା ଆଉ ଅଯୋଧ୍ୟା ହୋଇନାହିଁ, ମୁଁ ସିଂହାସନ ଗୁହାରେ ପ୍ରବେଶ କରିପାରିବି ନାହିଁ। ତେଣୁ ନନ୍ଦୀଗ୍ରାମରେ ରାଜଧାନୀ ପ୍ରତିଷ୍ଠା ହେଲା, କିନ୍ତୁ ତାହା ରାଜଧାନୀ ନୁହେଁ, ଋଷି ଆଶ୍ରମ। ସଚିବବୃନ୍ଦ ଜଟାବକ୍କଳ ପରିହିତ ଫଳମୂଳାହରି ରାଜାଙ୍କର ପାର୍ଶ୍ୱ ଦେଶରେ କେଉଁ ବିଚାରରେ ମହାର୍ଘ ପରିଚ୍ଛେଦ ବ୍ୟବହାର କରିବେ? ସୁତରାଂ ସମସ୍ତେ କଷାୟ ବସ୍ତ୍ର ପରିଧାନ ଆରମ୍ଭ କଲେ। ସେହି କଷାୟ ବସ୍ତ୍ର ପରିହିତ ସଚିବବୃନ୍ଦ ପରିବୃତ ଅନଶନ ବ୍ରତରେ କୃଷାଙ୍ଗ ତ୍ୟାଗୀ ରାଜକୁମାର ପାଦୁକା ଉପରେ ରାଜଛତ୍ର ଧାରଣ କରି ଚତୁର୍ଦ୍ଦଶ ବର୍ଷ ରାଜ୍ୟ ପାଳନ କଲେ। ରାମଚନ୍ଦ୍ର ଗୃହକୁ ପ୍ରତ୍ୟାଗତ ହେବାରୁ ଭରତ ସ୍ୱୟଂ ତାଙ୍କରି ପଦଯୁଗଳରେ ପାଦୁକା ପିନ୍ଧାଇ କୃତାର୍ଥ ହେଲେ ଏବଂ ରାମ ପଦରେ ପ୍ରଣାମ କରି କହିଲେ, ଦେବ, ଆପଣ ଏହି ଅଯୋଗ୍ୟ ହସ୍ତରେ ଯେଉଁ ରାଜ୍ୟଭାର ନ୍ୟସ୍ତ କରି ଯାଇଥିଲେ ତାହା ଗ୍ରହଣ କରନ୍ତୁ। ଚତୁର୍ଦ୍ଦଶ ବର୍ଷ ମଧ୍ୟରେ ରାଜକୋଷରେ ସଞ୍ଚିତ ଅର୍ଥ ଦଶଗୁଣ ବୃଦ୍ଧି ପାଇଛି। ରାମାୟଣରେ ଯଦି କୌଣସି ଚରିତ୍ରକୁ ପୂର୍ଣ୍ଣ ଆଦର୍ଶ ରୂପେ ଗ୍ରହଣ କରାଯାଏ, ତାହା ହେଉଛି ଏକମାତ୍ର ଭରତଙ୍କ ଚରିତ୍ର। ସୀତା ଲକ୍ଷ୍ମଣଙ୍କ ପ୍ରତି ଯେଉଁ କଟୁକ୍ତି ପ୍ରୟୋଗ କରିଥିଲେ ତାହା କ୍ଷମାର୍ହ ନୁହେଁ। ରାମଚନ୍ଦ୍ରଙ୍କର ବଳିବଧ ଇତ୍ୟାଦି ଅନେକ କାର୍ଯ୍ୟ ସମର୍ଥନ କରାଯାଇ ନପାରେ। ଲକ୍ଷ୍ମଣ ଅନେକ ସମୟରେ ଅତିରୁକ୍ଷ ଓ ଦୁର୍ବିନୀତ ହୋଇଛନ୍ତି। କୌଶଲ୍ୟା ଦଶରଥଙ୍କୁ କହିଛନ୍ତି, କୌଣସି ଜଳଜନ୍ତୁ ଯେପରି ଶିବ ସନ୍ତାନ ଭକ୍ଷଣ କରେ, ତମେ ସେହିପରି କରିଛ ପ୍ରିୟତମ। କିନ୍ତୁ ଭରତଙ୍କ ଚରିତ୍ରରେ କୌଣସି ତ୍ରୁଟି ନାହିଁ। ପାଦୁକାର ଉର୍ଦ୍ଧ୍ୱ ଦେଶରେ ହେମଛତ୍ରଧର ଜଟାବକ୍କଳଧାରୀ ଏହି ରାଜଶ୍ରୀର ଚରିତ୍ର ରାମାୟଣରେ ଅଦ୍ୱିତୀୟ ସୌନ୍ଦର୍ଯ୍ୟପାତ କରିଛି। ଏପରି ସୁପୁତ୍ର ଯୋଗୁଁ ହିଁ ଗର୍ଭଧାରିଣୀ କୈକେୟୀଙ୍କୁ ଆମେ ସମସ୍ତେ କ୍ଷମାର୍ହ ବୋଲି ମନେ କରୁ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସ୍ୱତନ୍ତ୍ର ନିବନ୍ଧ ଭରତ। ରହିଲୁ, ନମସ୍କାର।